आकाशवाणी संवाद पढ़ुचंती महेंद्र कुमार माझी। मुख्य संवाद मन की बातर 124वां संस्करण रे महाकाशरु आरंभ करी विकसित भारत स्वप्न साकार क्षेत्र रे देशर सफलता संपर्क रे आलोचना कले प्रधानमंत्री। देश आज पूर्वतन राष्ट्रपति एपीजे अब्दुल कलाम को पुण्यतिथि रे अर्पण करुछि श्रद्धांजलि। ओडिशार उत्तर भाग रे प्रबल वर्षा जोगुं केतेक जिले रे बन्या परिस्थिति सृष्टि। उत्तराखंडर मनसा देवी मंदिर रे दलाचकटा घटि 6 जन श्रद्धालुंक प्राणहानि। एवं आंडरसन तेंदुलकर ट्रॉफी रो चतुर्थ टेस्ट मैचर आज पंचम दिन रे 174 रन द्वितीय इनिंग्स बैटिंग जारी रखिबो भारत। प्रधानमंत्री नरेंद्र मोदी कहिछन्ति विज्ञान क्रीड़ा और संस्कृति भली विभिन्न क्षेत्र में गत किछि दिन मध्यरे होइथिबा परिवर्तन भारत को गर्वित करिछि। आकाशवाणी मन की बात कार्यक्रम आज 124वां संस्करण में देशवासी को संबोधन कर प्रधानमंत्री शुभ्रांशु शुक्ला महाकाशर पृथ्वी पृष्ठ से सुरक्षित अवतरण उपर आलोकपात कर प्रधानमंत्री कहते भारतीय वायुसेनार ग्रुप कैप्टेन श्री शुक्ला सफल महाकाश अभियान प्रत्येक भारतवासी हृदय खुशी लहरी खेल। 2023 अगस्त मस चंद्रयान 3 सफल अवतरण समय देशरे एभली उन्माद सृष्टि होइतिला। विज्ञान एवं महाकाश को नहीं पिलांक मनरे नुआ जिज्ञासा जाग्रत होइछे। श्री मोदी इन्स्पायर मानक अभियान उपरे आलोकपात करी कहिछंती पिलांक मध्यरे नव उन्मेष को एही अभियान प्रोत्साहन प्रदान करुछे। इतिमध्यरे एही अभियान ले लक्षाधिक छात्र छात्री शामिल होई सारिछंती।
साइंस को लेकर स्पेस को लेकर बच्चों में एक नई जिज्ञासा भी जागी। अब छोटे छोटे बच्चे कहते हैं हम भी स्पेस में जाएंगे, हम भी चांद पर उतरेंगे, स्पेस साइंटिस्ट बनेंगे। आपने इंस्पायर मानक अभियान का नाम सुना होगा। यह बच्चों के इनोवेशन को बढ़ावा देने का अभियान है। इससे अब तक लाखों बच्चे जुड़ चुके हैं। देश में स्पेस स्टार्टअप भी तेजी से बढ़ रहे हैं।
देश में महाकाश स्टार्टअप गुड़िकर संख्या मध्य द्रुत गति से वृद्धि पाउछि। आसंता मास 23 तारीख रे जातीय महाकाश दिवस पालन करा जिवो। एने नमो आप रे वार्ता पठाइबा को प्रधानमंत्री अनुरोध करिसेंते। आंतर्जातिक रसायन ओलंपियाड रे भारतर छात्र छात्री सफलता उपरे आलोकपात करि प्रधानमंत्री कहिछन्ती गणितर दुनिया रे भारत निजर परिचय को मजबूत करि परिछि। आसंता मास रे मुंबई रे ज्योतिर्विज्ञान एवं आस्ट्रोफिजिक्स ओलंपियाड अनुष्ठित हेबाकु जाउछि। एथिरे 60 रु अधिक देशर छात्र छात्री अंशग्रहण करिवे बोली प्रधानमंत्री कहिछन्ती। युनेस्को भारतर 12 मरहट्टा दुर्ग को विश्व ऐतिह्य स्थली रूपे मान्यता प्रदान करिछि। सेतिमध्यरु 11 महाराष्ट्र रे एवं गोटे तमिलनाडु रे रहिछि। प्रत्येक दुर्ग सहित इतिहास पृष्ठा जड़ित बोली प्रधानमंत्री कहिछन्ती। प्रधानमंत्री कहिछन्ती अगस्त मास हेउछि क्रांतिर मास। आसंता पहिलारे बाल गंगाधर तिलकंक पुण्यतिथि। अगस्त मास 8 तारिख रे गांधीजीक नेतृत्व रे भारत छोड़ आंदोलन आरंभ होइतला। 15 तारिख रे देश स्वाधीन होइतला। आसंता मास 7 तारिख रे जातीय हस्तंत दिवस पालन करा जिवो। चलित वर्ष एही दिवस पालन रो 10 वर्ष पूर्ति पालन हबो। प्रधानमंत्री एही अवसर रे देशर विभिन्न प्रांत रे हस्तंत शिल्प सह जड़ित सफलतार कहानी संपर्क रे उल्लेख करिछंती। ओडिशार मयूरभंज रे 650 रु अधिक आदिवासी महिला सांताली साड़ी को पुनर्जीवित करिछंती बोली प्रधानमंत्री कहिछंती। एही महिला माने अर्थ उपार्जन सह समाज रे निजर परिचय सृष्टि करि पारिछंती।
जब देश विकसित भारत बनने के लिए कदम बढ़ा रहा है तो टेक्सटाइल सेक्टर देश की ताकत बन रहा है। इन 10 वर्षों में देश के अलग अलग हिस्सों में इस सेक्टर से जुड़े लाखों लोगों ने सफलता की कई गाथाएं लिखी है। उड़ीसा के मयूरभंज में भी सफलता की ऐसी ही कहानी है। 650 से ज्यादा आदिवासी महिलाओं ने संथाली साड़ी को फिर से जीवित किया है। अब ये महिलाएं हर महीने हजारों रुपये कमा रही है। ये सिर्फ कपड़ा नहीं बना रही, अपनी पहचान गढ़ रही है।
2047 विकसित भारत स्वप्न साकार पाई भारत आत्मनिर्भरशीलतार पथ दे गति करुछि बोली प्रधानमंत्री कहिछन्ते। आत्मनिर्भर भारतर सबुठारो बड़ आधार हेउछि भोकाल फॉर लोकल। एथिपाई संकल्पबद्ध हेबाकु प्रधानमंत्री आह्वान देइछन्ते। लोकगीत एवं परंपरा रे देशर विविधतार सबुठारो सुंदर झलक देखिबाकु मिलिथाय। एहार एक अंश हेउछि आमर भजन ओ कीर्तन। ଏହି ଅବସରରେ ପ୍ରଧାନମନ୍ତ୍ରୀ ଓଡ଼ିଶାର କେନ୍ଦୁଝର ଜିଲ୍ଲାର ରାଧାକୃଷ୍ଣ ସଂକୀର୍ତ୍ତନ ମଣ୍ଡଳୀର ଉଦାହରଣ ଦେଇଛନ୍ତି। ଭକ୍ତି ସହିତ ଏହି ସଂକୀର୍ତ୍ତନ ମଣ୍ଡଳୀ ପରିବେଶ ସୁରକ୍ଷାର ମନ୍ତ୍ର ପ୍ରଚାର କରୁଛି। ଏହାର ପ୍ରେରଣା ହେଉଛନ୍ତି ପ୍ରମିଳା ପ୍ରଧାନ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଓଡ଼ିଶା କେ କେଉଁଝର ଜିଲ୍ଲେ ମେ ରାଧା କୃଷ୍ଣ ସଂକୀର୍ତ୍ତନ ମଣ୍ଡଳୀ ନାମ କି ଏକ ଟୋଲି ହେ। ଭକ୍ତି କେ ସାଥ ସାଥ ୟେ ଟୋଲି ଆଜ ପର୍ଯ୍ୟାବରଣ ସଂରକ୍ଷଣ କା ଭି ମନ୍ତ୍ର ଜପ ରହି ହେ। ଇସ ପହଲ କି ପ୍ରେରଣା ହେ ପ୍ରମିଳା ପ୍ରଧାନ ଜୀ। ଜଙ୍ଗଲ ଔର ପର୍ଯ୍ୟାବରଣ କି ରକ୍ଷା କେ ଲିଏ ଉନ୍ହୋନେ ପାରମ୍ପରିକ ଗୀତୋଁ ମେ ନୟେ ବୋଲ ଯୋଡେ, ନୟେ ସନ୍ଦେଶ ଯୋଡେ। ଗୀତୋଁ କେ ମାଧ୍ୟମ ସେ ଲୋଗୋଁ କୋ ସମଝାୟା କି ଜଙ୍ଗଲ ମେ ଲଗନେ ୱାଲି ଆଗ ସେ କିତନା ନୁକସାନ ହୋତା ହେ। ୟେ ଉଦାହରଣ ହମେ ୟାଦ ଦିଲାତା ହେ କି ହମାରୀ ଲୋକ ପରମ୍ପରା କୋଈ ବିତେ ଯୁଗ କି ଚିଜ ନହିଁ ହେ, ଇନମେ ଆଜ ଭି ସମାଜ କୋ ଦିଶା ଦେନେ କି ଶକ୍ତି ହେ।
ପର୍ବପର୍ବାଣୀ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ନାଗପଞ୍ଚମୀ, ରକ୍ଷାବନ୍ଧନ ଏବଂ ଜନ୍ମାଷ୍ଟମୀ ପାଇଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପୂର୍ବତନ ରାଷ୍ଟ୍ରପତି ତଥା ବିଶିଷ୍ଟ ବୈଜ୍ଞାନିକ ଏପିଜେ ଅବଦୁଲ କଲାମଙ୍କର ଆଜି ପୁଣ୍ୟତିଥି ଅବସରରେ ଦେଶବାସୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। ଡକ୍ଟର କଲାମ ଭାରତର ମହାକାଶ ଏବଂ କ୍ଷେପଣାସ୍ତ୍ର ବିକାଶ କାର୍ଯ୍ୟକ୍ରମର ଅଗ୍ରଦୂତ ଥିଲେ। ତାଙ୍କୁ ଯଥାର୍ଥରେ ଭାରତର କ୍ଷେପଣାସ୍ତ୍ର ମାନବ ବା ମିସାଇଲ୍ ମ୍ୟାନ୍ ଅଫ୍ ଇଣ୍ଡିଆ ବୋଲି କୁହାଯାଏ। 2015 ଆଜିର ଦିନରେ ଡକ୍ଟର କଲାମଙ୍କର ଦେହାନ୍ତ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ପୁଣ୍ୟତିଥି ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟ ଜରିଆରେ ଶ୍ରୀ ମୋଦି କଲାମଙ୍କର ବହୁମୁଖୀ କାର୍ଯ୍ୟ, ପ୍ରେରଣାଦାୟୀ ଦୃଷ୍ଟିଭଙ୍ଗୀ ଏବଂ ରାଷ୍ଟ୍ରଭକ୍ତିକୁ ସ୍ମରଣ କରିଛନ୍ତି। ପାରାମିଲିଟାରୀ ଫୋର୍ସର ପ୍ରତିଷ୍ଠା ଦିବସ ଅବସରରେ ଆଜି ପ୍ରଧାନମନ୍ତ୍ରୀ ସିଆର୍ପିଏଫ୍ ଯବାନ ଏବଂ ସେମାନଙ୍କର ପରିବାରବର୍ଗଙ୍କ ପ୍ରତି ଅଭିବାଦନ ଜଣାଇଛନ୍ତି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟ ଜରିଆରେ ଶ୍ରୀ ମୋଦି ଦେଶର ସୁରକ୍ଷା ଏବଂ ଆଭ୍ୟନ୍ତରୀଣ ନିରାପତ୍ତା କ୍ଷେତ୍ରରେ ସିଆର୍ପିଏଫ୍ ଯବାନମାନଙ୍କର ପ୍ରମୁଖ ଭୂମିକାକୁ ଭୂୟସୀ ପ୍ରଶଂସା କରିଛନ୍ତି। ଓଡ଼ିଶାର ଉତ୍ତର ଭାଗରେ ପ୍ରବଳ ବର୍ଷା ହେବା ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସୁବର୍ଣ୍ଣରେଖା, ଜଳକା ଏବଂ ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପାଇବା ଫଳରେ ନଦୀ ନିକଟବର୍ତ୍ତୀ ଅଞ୍ଚଳରେ ଜଳମଗ୍ନ ହୋଇଛି। ଉପରମୁଣ୍ଡରେ ପ୍ରବଳ ବର୍ଷା ହେତୁ ନଦୀର ଜଳସ୍ତର ବୃଦ୍ଧି ପାଇବା ସହ କେତେକ ସ୍ଥାନରେ ନଦୀବନ୍ଧ କ୍ଷତିଗ୍ରସ୍ତ ହୋଇଛି। ବୈତରଣୀ ଏବଂ ତା'ର ଶାଖାନଦୀ କାଣିରେ ଜଳସ୍ତର ବୃଦ୍ଧି ଯୋଗୁଁ ଆଖପାଖ ଅଞ୍ଚଳରେ ବନ୍ୟାଜଳ ପ୍ରବେଶ କରିଥିବା ଜଣାପଡ଼ିଛି। ହୀରାକୁଦ ଡ୍ୟାମ୍ରୁ ଜଳ ନିଷ୍କାସନ ଫଳରେ ମହାନଦୀରେ ଜଳସ୍ତର ମଧ୍ୟ କ୍ରମଶଃ ବୃଦ୍ଧି ପାଉଛି। ଯାଜପୁର, କେନ୍ଦୁଝର, ଭଦ୍ରକ, ମୟୂରଭଞ୍ଜ ଏବଂ ବାଲେଶ୍ୱର କେତେକ ଅଞ୍ଚଳରେ ବନ୍ୟା ଯୋଗୁଁ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି। ତଳିଆ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ଉତ୍ତରାଖଣ୍ଡର ହରିଦ୍ୱାରଠାରେ ଥିବା ମନସାଦେବୀ ମନ୍ଦିରରେ ଦଳାଚକଟାରେ 6 ଶ୍ରଦ୍ଧାଳୁଙ୍କର ପ୍ରାଣହାନୀ ଘଟିଛି। ଅନେକ ଲୋକ ଆହତ ହୋଇଥିବା ଜଣାପଡ଼ିଛି। ମୁଖ୍ୟ ମନ୍ଦିରକୁ ଯାଉଥିବା ରାସ୍ତାରେ ଭିଡ଼ ହୋଇଥିବା ସମୟରେ ଏକ ଉଚ୍ଚ କ୍ଷମତାସମ୍ପନ୍ନ ବିଦ୍ୟୁତ୍ ତାର ଛିଡ଼ି ପଡ଼ିଯିବାରୁ ଏହି ଦଳାଚକଟା ଘଟିଛି। ଉତ୍ତରାଖଣ୍ଡ ପୁଲିସ୍ ଏବଂ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ। ଆହତଙ୍କୁ ନିକଟବର୍ତ୍ତୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ କହିଛନ୍ତି ସ୍ଥାନୀୟ ପ୍ରଶାସନ ସହ ସେ ନିରନ୍ତର ଯୋଗାଯୋଗରେ ଅଛନ୍ତି। ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ଧାମୀ କହିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ମାଞ୍ଚେଷ୍ଟର ଟେଷ୍ଟର ଆଜି ପଞ୍ଚମ ତଥା ଅନ୍ତିମ ଦିନରେ ଭାରତ ତା'ର ଦ୍ୱିତୀୟ ଇନିଂସର ବ୍ୟାଟିଂ ଗତକାଲିର ସ୍କୋର 2 174 ରନ୍ରୁ ଆରମ୍ଭ କରିବ। ଅଧିନାୟକ ଶୁଭମନ ଗିଲ୍ 78 ରନ୍ ଏବଂ କେଏଲ୍ ରାହୁଲ 87 ରନ୍ରେ ଅପରାଜିତ ଅଛନ୍ତି। ଇଂଲଣ୍ଡ ପ୍ରଥମ ଇନିଂସରେ 669 ରନ୍ ସଂଗ୍ରହ କରିଛି। ଇଂଲଣ୍ଡ ପ୍ରଥମ ଇନିଂସରେ ଭାରତଠାରୁ 311 ରନ୍ରେ ଆଗୁଆ ରହିଥିଲା। ଭାରତ ତା'ର ପ୍ରଥମ ଇନିଂସରେ 358 ରନ୍ ସ୍କୋର କରିଥିଲା। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ମନ୍ କି ବାତ୍ର 124 ସଂସ୍କରଣରେ ମହାକାଶରୁ ଆରମ୍ଭ କରି ବିକଶିତ ଭାରତ ସ୍ୱପ୍ନ ସାକାର କ୍ଷେତ୍ରରେ ଦେଶର ସଫଳତା ସମ୍ପର୍କରେ ଆଲୋଚନା କଲେ ପ୍ରଧାନମନ୍ତ୍ରୀ। ଦେଶ ଆଜି ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କ ପୁଣ୍ୟତିଥିରେ ଅର୍ପଣ କରୁଛି ଶ୍ରଦ୍ଧାଞ୍ଜଳି। ଓଡ଼ିଶାର ଉତ୍ତର ଭାଗରେ ପ୍ରବଳ ବର୍ଷା ଯୋଗୁଁ କେତେକ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ଏବଂ ଆଣ୍ଡରସନ୍ ତେନ୍ଦୁଲକର ଟ୍ରଫିର ଚତୁର୍ଥ ଟେଷ୍ଟ ମ୍ୟାଚ୍ର ଆଜି ପଞ୍ଚମ ଦିନରେ 174 ରନ୍ରୁ ଦ୍ୱିତୀୟ ଇନିଂସ ବ୍ୟାଟିଂ ଜାରି ରଖିବ ଭାରତ। ସମ୍ବାଦ ଶେଷ ହେଲା।